ଡାଡ଼ା କାନ ସେଦିନ ଥିଲା ଯେ ବୁଧବାର କହିଲେ ଦେଖିବା ଚିତ୍ରହାର ଡାକି ସେ ପାଖରେ ବସାଇଲେ ବିଡ଼ିଆ ସାତାରୁ ଖଣ୍ଡେ ଦେଲେ ହଠାତ୍ କରେଣ୍ଟ ଚାଲିଗଲା
ଇମା ତାପରେ କଣ ହେଲା କହୁନୁ କହ
ଲାଜ ଲାଗୁଛି କହିବିନି ମାମା ଲାଜ ଲାଗୁଛି କହିବିନି
ଭାରି ଲାଜ ଲାଗୁଛି ତା ହାତକୁ ଚିମୁଟି ଦେଲୁନି
ଅନ୍ଧାରେ ଦେଖି ପାରିଲିନି ନାନି ଅନ୍ଧାରେ ଦେଖି ପାରିଲିନି ଏ ନାନି ଏ ଏ ଏ ନାନି ଏ ନାନି ଏ ନାନି
ଛାଡ଼ିଲେନି
ଗଲା ସରି ଗଲା ଏ ନାନୀ ତୋ ଘରକୁ ଯିବା।